ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ସୁପ୍ରିମକୋର୍ଟନ ବ୍ରିଟିଶ ଅମଲନୁ ନ୍ୟାୟର ପ୍ରତୀକ ଭାବେ ଥିବା ନ୍ୟାୟଦେବୀଙ୍କ ମୂର୍ତ୍ତିଥି ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତନ ଅନୁସାରେ ମୂର୍ତ୍ତିଥି ଆଖିନୁ କଲାପଟି ଆର୍ ହାତୁ ଖଣ୍ଡାକେ ବାହାର କରିଦିଆଯାଇଛି। ଖଣ୍ଡା ବଦଲା ନ୍ୟାୟଦେବୀଙ୍କ ଡେବ୍ରି ହାତେ ଭାରତୀୟ ସମ୍ଭିଧାନ ରଖାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଦେଶର ଆଇନ କେବେ ହେଲେ ଅନ୍ଧ ନୁହେଁ। ସେନ୍ତା ଭାରତୀୟ ଆଇନ ଖଣ୍ଡାବାଗିର ହିଂସାର ପ୍ରତୀକେ ନାଇଁ ଗ୍ରହଣ କରେ, ହେଲେ ସାମ୍ବିଧାନିକ ଆଇନ ଅନୁସାରେ ନ୍ୟାୟଦେଶୀ। ସେଥିଲାଗି ନ୍ୟାୟଦେବୀଙ୍କ ମୂର୍ତ୍ତିଥି ଏ ପରିବର୍ତ୍ତନ କରାଯାଇଛି ବୋଲି ଶ୍ରୀ ଚନ୍ଦ୍ରଚୂଡ଼ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚଣ୍ଡୀଗଡ଼ଠାରେ ନବଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବଠି ଯୋଗ ଦେବେ। ଇତାର ସହିତ ଚଣ୍ଡୀଗଡ଼ର ଏନ୍ଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକଠି ଭିଲ୍ ଶ୍ରୀ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଇତାରୁତ୍ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁମ୍ବାଇଠାରେ ଆଇବା କାଲ ଭାରତନ ରାସାୟନିକ କ୍ଷେତ୍ରର ସମ୍ଭାବନା ବାବଦ ଗୋଟେ ସମ୍ମିଳନୀଠି ଯୋଗ ଦେବେ। ଆଇବା କାଲ ଉପରବେଲା ଆର୍ ଶନିବାର ସକାଳେ ସେ ମୁମ୍ବାଇନ ଆଇବା ମେକ୍ ଇନ୍ ଓଡ଼ିଶା ଲାଗି ନିବେଶକ ସମ୍ମିଳନୀଠି ଯୋଗ ଦେବେ। ସେହିଦିନ ସଞ୍ଜବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ଫିରବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରବାରକେ ନିଷ୍ପତ୍ତି ନିଆଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅଧ୍ୟକ୍ଷତାଠି ହୋଇଥିବା ଗୋଟିଏ ବୈଠକଠି ବାବଦ ମିଳିଥିବା ପ୍ରସ୍ତାବ ଉପରେ ଟିକିନିଖି ଆଲୋଚନା ଉତ୍ତରୁ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ନିର୍ମାଣ ଆର୍ ସ୍ଥାପନା ଲାଗି ତାଲିକା ତିଆର କରାଯାଇଛି। ସେ ଭିତରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରନ ଅଟଳ ବିହାରୀ ବାଜପେୟୀ, ବୀର ସୁରେନ୍ଦ୍ର ସାଏ, ବରଗଡ଼ନ ଗଙ୍ଗାଧର ମେହେର ଆର୍ ବଲାଙ୍ଗୀରନ ଧରମ ସିଂ ମାନଧତ ମାଝୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା। ରାଜ୍ୟ ସରକାର ଖୁବ୍ ଜଲ୍ଦି ଲ ରିଭିଜନ କମିଶନ ଗଠନ କରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଗଲାକାଲ ଭୁବନେଶ୍ୱରଠାରେ ଗୋଟିଏ କାର୍ଯ୍ୟକ୍ରମଠି ଯୋଗ ଦେବାର ଅବସରରେ ଗଣମାଧ୍ୟମଟି ଏ ବାବଦେ ସୂଚନା ଦେଇକରି ସେ କହିଛନ୍ ଯେ ଲ କମିଶନ ଗଠନ ହେଲେ ରାଇଜେ ଯେନ୍ ସବୁ ଅଦରକାରୀ ଅପ୍ରାସଙ୍ଗିକ ଆଇନ ରହିଛେ ସେଥି ଆବଶ୍ୟକ ପରିବର୍ତ୍ତନ ଲାଗି ରାସ୍ତା ବାହାରବା। ସେନ୍ତା ସୂଚନା ଅଧିକାର ଆଇନ 2005 ଯେନ୍ ସବୁ ସଂଶୋଧନ ଦରକାର ପଡୁଛେ ସେ ସଂଶୋଧନ କରାଯିବା ବୋଲି ସେ କହିଛନ୍। ଗଣତାନ୍ତ୍ରିକ ବ୍ୟବସ୍ଥାକେ ସଶକ୍ତ କରବାରକେ ସୂଚନା ଅଧିକାର ଆଇନ ଗୋଟିଏ ବରଦାନ ହୋଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଭୁବନେଶ୍ୱରନ ଗଣତାନ୍ତ୍ରିକ ବ୍ୟବସ୍ଥାକେ ସଶକ୍ତ କରବାର କ୍ଷେତ୍ରନ ସୂଚନା ଅଧିକାର ଆଇନର ଭୂମିକା ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସୂଚନା ଅଧିକାର ଆଇନ ସମକୁ ଉଜାଗର କରବାର ସହିତ ଦୁର୍ନୀତିକେ ନିରୁତ୍ସାହିତ କରବାରଥି ବଡ଼ ଭୂମିକା ନେଇଛେ। ଶ୍ରୀକ୍ଷେତ୍ର ପୁରୀନ ଆଜି କୁମାର ପୂର୍ଣ୍ଣିମା ଲାଗି ମହାପୁରୁମାନଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ଋତୁରୁ ଶ୍ରୀଦେବୀ ଆର୍ ଭୂଦେବୀଙ୍କୁ ଖଟ ସେଜ ଘରେ ବିଜେ କରାଯିବା। ଇତାରୁତ୍ରୁ ଆଜ୍ଞାମାଳ ପାଇକରି ଶ୍ରୀ ସୁଦର୍ଶନ ମହାପୁରୁ ଚୌଦଳ ନ ଚାରି ଆଶ୍ରମକେ ବିଜେ କରବେ। ସେନେ ପନ୍ତିଭୋଗ ଆର୍ ବନ୍ଦାପନା ନୀତି ସର୍ବା ଋତୁରୁ ପଶ୍ଚିମଦ୍ୱାର ଦେଇକରି ଶ୍ରୀମନ୍ଦିରକେ ଫିରବେ। ସେଆଡ଼େ ବଡ଼ସିଂହାର ଭୋଗ ସରିଲେ ସକଟା ଆର୍ କଉଡ଼ି ଖେଳ ହେବା। ଆଇବା କାଲ୍ନୁ କାର୍ତ୍ତିକ ବ୍ରତ ମୂଲ ହେବା। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଆର୍ ପଶ୍ଚିମଦ୍ୱାର ଦେଇକରି ମନ୍ଦିର ଭିତରକେ ଯାଇପାରିବେ। ସେନ୍ତା ସେମାନେ ସିଂହଦ୍ୱାର ଛଡ଼ା ଅଲଗା ତିନିଟା ଦ୍ୱାର ଦେଇକରି ବାହାରିବେ। ସିଂହଦ୍ୱାର ଦେଇକରି ବାହାରବାରକେ ପୂରାପୂରି ମନା କରାଯାଇଛେ। ଶ୍ରଦ୍ଧାଳୁ ଆର୍ ହବିଷ୍ୟାଳୀଙ୍କ ଭିଡ଼କେ ନଜରଥି ରଖିକରି ଶ୍ରୀମନ୍ଦିରନ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ଏହି ପଦକ୍ଷେପ ନିଆଯାଇଛେ। ଦାରିଦ୍ର୍ୟ ବାବଦେ ସଚେତନତା ସୃଷ୍ଟି କରବାର ଲାଗି ଆଜି ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ ହେଉଛି। ଫି ବଛର ଅକ୍ଟୋବର 17 ଦିନ ଏ ଦିବସ ପାଳନ କରାଯାଇଛି। ଏ ବଛରର ବିଷୟବସ୍ତୁ ହେଉଛେ ସାମାଜିକ ଆନୁଷ୍ଠାନିକ ଅସଦାଚରଣର ଶେଷ, ନ୍ୟାୟପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆଉ ଅନ୍ତର୍ଭୁକ୍ତ ସମାଜ ଲାଗି ଏକାସାଙ୍ଗେ କାମ କରବା। ଇନ ଜନେଇ ଦିଆଯାଇପାରେ ଯେ ଏ ଦିବସ ପାଳନ ଲାଗି 1992 ମସିହାତି ମିଳିତ ଜାତିସଂଘନ ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଥିଲା। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋଥି ନାଁ ଲେଖା ସମୟକେ ଆଇବା 31 ଘୁଞ୍ଚେଇ ଦିଆଯାଇଛି। ସେମିଷ୍ଟର ଥିବା ପାଠ୍ୟକ୍ରମ ଆର୍ ସାର୍ଟିଫିକେଟ୍ ପାଠ୍ୟକ୍ରମକେ ଛାଡ଼ିକରି ଅଲଗା ସବୁ ପାଠ୍ୟକ୍ରମ ଲାଗି 31 ଭିତରେ ନାଁ ଲେଖେଇ ହେବା। ଇନ ଜନେଇ ଦିଆଯାଇପାରେ ଯେ ଆଘନୁ ନାଁ ଲେଖା ସମୟ ଗଲା 15 ତକ ଥିଲା। ସମ୍ବଲପୁର ଜିଲ୍ଲାର ଜାମୁମାଲ, ମଝିପଡ଼ା, ନାକ୍ଟିଦେଓଲ ଆର୍ ପରୁଆଭାଡ଼ି ସ୍ୱାସ୍ଥ୍ୟ ଉପକେନ୍ଦ୍ରକେ ଜାତୀୟ ଗୁଣବତ୍ତା ସ୍ୱୀକୃତି ଏନ୍କ୍ୟୁଏଏସ୍ ମାନ୍ୟତା ଦିଆଯାଇଛି। ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସାଧାରଣ କେନ୍ଦ୍ର ତରଫୁ ଇ ଉପକେନ୍ଦ୍ର ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କର ଗୁଣବତ୍ତାର ଯାଞ୍ଚ କରାଯିବା ଋତୁରୁ ଏ ମାନ୍ୟତା ଦିଆଯାଇଛି। ଆଘନୁ ଜିଲ୍ଲାର 5 ସ୍ୱାସ୍ଥ୍ୟ ଅନୁଷ୍ଠାନକେ ଏନ୍କ୍ୟୁଏଏସ୍ ପ୍ରମାଣପତ୍ର ମିଳିଥିଲା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଓଡ଼ିଶା ଉପରେ ଇତାର କେନ୍ସି ପ୍ରଭାବ ନାହିଁ ପଡ଼ୁଥିବାରୁ ରାଇଜେ ପାଗ ଶୁଖା ରହିଛି, ହେଲେ ପଛେ ବଙ୍ଗୋପସାଗରର ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। 21 তারিখ আড়ে কেন্দ্রীয় বঙ্গোপসাগর আউ গোটে ঘূর্ণিবলয় সৃষ্টি হওয়ার সহিত 22-23 তারিখ আড়ে ইতার প্রভাবটি গোটে লঘুচাপ হবা ইতার প্রভাবটি রাজ্যের ভিন ভিন জাগান বর্ষা হয়ে পড়ে বলে ভুবনেশ্বর আঞ্চলিক পাণিপাগ কেন্দ্র অনুমান করেছে। এছনির আঞ্চলিক খবর ইন শেষ হল। আরবলার আঞ্চলিক খবর শুনিপারবে রাতে 7:02 জুহার।